ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ପ୍ରାତଃ କାଳରେ ବଡ଼ି ସକାଳରେ ଭକ୍ତମାନେ ଅପେକ୍ଷା କରିଛନ୍ତି। କେତେବେଳେ ବଡ଼ କବାଟ ସିଂହଦ୍ୱାର କେତେବେଳେ ଖୋଲିବେ, ଭକ୍ତ ପଣ୍ଡାଏ କେତେବେଳେ ସିଂହଦ୍ୱାର ଖୋଲିବେ, ଆମେ ଟିକେ ଦେଖିବୁ ମଙ୍ଗଳ ଆଳତୀ। ଏଇଭଳିଆ ଭାବରେ ଭକ୍ତମାନେ ଡାକୁଛନ୍ତି ମହାପ୍ରଭୁଙ୍କୁ। ସେତିକିବେଳେ ଏ ଅକିଞ୍ଚନ ମର୍ଣ୍ଣିଂ ୱାକ୍ କରିବାକୁ ଯାଇଛି, ହଠାତ୍ ଦେଖିଛି ବୋଲି ମହାପ୍ରଭୁ କେତେ କଷ୍ଟ ଦେବେ ଭକ୍ତମାନଙ୍କୁ, କେତେ କୋଡ଼ ଆସିଛନ୍ତି ଆପଣମାନଙ୍କୁ। ଏ ମଙ୍ଗଳ ଆଳତୀ ଉପରେ ଗୋଟିଏ ଗୀତ ଶୁଣୁଛି, ହେ ଲିଙ୍ଗରାଜ ମହାପ୍ରଭୁ ଆପଣଙ୍କର ଜୟ ହଉ।
ହେ ଲିଙ୍ଗରାଜ, ହେ ଯୋଗୀରାଜ, ହେ ନଟରାଜ, ହେ କବାଟ ଖୋଲ ଖୋଲ ଖୋଲ, ହେ ଲିଙ୍ଗରାଜ, ହେ ଯୋଗୀରାଜ, ହେ କବାଟ ଖୋଲ। ମଙ୍ଗଳ ଆଳତୀ ଦେଖିବାକୁ ତବ ଭକତ ଦେଲେଣି ସିଂହଦ୍ୱାରେ ଡାକ, ବେଳୁ ବେଳ ପ୍ରଭୁ ହେଲାଣି ଭିଡ଼ ଉଠ ସଳ। ହେ ଲିଙ୍ଗରାଜ, ହେ ଯୋଗୀରାଜ, ହେ ନଟରାଜ, ହେ କବାଟ ଖୋଲ ଖୋଲ ଖୋଲ, ହେ ବାବା ଖୋଲ, ହେ ଲିଙ୍ଗରାଜ, ହେ କବାଟ ଖୋଲ। କରିବେ ତୁମକୁ ଦେଖି ଚମ୍ପା ଦୁଦୁରା ମଲ୍ଲି ଗଜରା ବେଲ ପତ୍ର ସଙ୍ଗେ ଗୁଣ୍ଠି, ଭାବ ମନ୍ଦିରେ ଭକତ ଜନେ କରିବେ ତୁମକୁ ଦେଖି। ଆହେ ପଣ୍ଡା ସେବକ ବେଗେ ବଜାଅ ଶଙ୍ଖ, ପଞ୍ଚାକ୍ଷରକୁ ଚାଙ୍ଗେ କର ହେ ପାଠ। ଆହେ ପଣ୍ଡା ସେବକ ବେଗେ ବଜାଅ ଶଙ୍ଖ, ପଞ୍ଚାକ୍ଷରକୁ ଚାଙ୍ଗେ କର ହେ ପାଠ। ଯୋଗ ଛାଡ଼ି ଯୋଗୀ ଭୁଞ୍ଜ, ହେ ଭୋଗ ହେଲା ସକାଳ। ଲିଙ୍ଗରାଜ, ହେ ଯୋଗୀରାଜ, ହେ ନଟରାଜ, ହେ କବାଟ ଖୋଲ ବାବା ଖୋଲ, ହେ ଲିଙ୍ଗରାଜ, ହେ ଯୋଗୀରାଜ, ହେ କବାଟ ଖୋଲ। ଶାନ୍ତି ଯାଏ ଦୂରେ, ଏଠାରେ ଥରେ ବୁଲି ଆସିଲେ ଶିବ ଲୋକ ମିଳିଥାଏ। ତୁମ ଦର୍ଶନେ ମିଳଇ ଶାନ୍ତି, ଅଶାନ୍ତି ଯାଏ ଦୂରେ, ଏଠାରେ ଥରେ ବୁଲି ଆସିଲେ ଶିବ ଲୋକ ମିଳିଥାଏ। ତୁଣ୍ଡେ ପାଇଲେ ତବ ଟୋପେ ପାଦୁକ ଜଳ, ଅକାଳେ ଅକାଳ ବ୍ୟାଧି ହୁଅ ଦୂର। ପାଇଲେ ତବ ଟୋପେ ପାଦୁକ ଜଳ, ଅକାଳେ ଅକାଳ ବ୍ୟାଧି ହୁଅ ଦୂର। ଅନ୍ତର୍ଯ୍ୟାମୀ ତୁମେ ଭକତ ପ୍ରିୟ, ହେ ମହାକାଳ। ଲିଙ୍ଗରାଜ, ହେ ଯୋଗୀରାଜ, ହେ ନଟରାଜ, ହେ କବାଟ ଖୋଲ ବାବା ଖୋଲ, ହେ ଖୋଲ ଖୋଲ, ହେ ଲିଙ୍ଗରାଜ, ହେ କବାଟ ଖୋଲ। ମଙ୍ଗଳ ଆଳତୀ ଦେଖିବାକୁ ତବ ଭକତ ଦେଲେଣି ସିଂହଦ୍ୱାରେ ଡାକ, ବେଳୁ ବେଳ ପ୍ରଭୁ ହେଲାଣି ଭିଡ଼ ଉଠ ସଳ। ଲିଙ୍ଗରାଜ, ହେ ଯୋଗୀରାଜ, ହେ ନଟରାଜ, ହେ କବାଟ ଖୋଲ ଖୋଲ ଖୋଲ, ହେ ଲିଙ୍ଗରାଜ, ହେ ଯୋଗୀରାଜ, ହେ କବାଟ ଖୋଲ। ହେ ଲିଙ୍ଗରାଜ, ହେ ଯୋଗୀରାଜ, ହେ ନଟରାଜ, ହେ କବାଟ ଖୋଲ, କବାଟ ଖୋଲ, କବାଟ ଖୋଲ।